ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶର 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ମୋଟ 51 କୋଟି ଭୋଟର ଏହି ପର୍ଯ୍ୟାୟରେ ସାମିଲ ହେବେ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଫେବୃୟାରୀ 7 ତାରିଖରେ ଚୂଡ଼ାନ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ। ନିଶାଦ୍ରବ୍ୟକୁ ପ୍ରତ୍ୟାଖ୍ୟାନ କରିବା ବ୍ୟକ୍ତିଗତ କଲ୍ୟାଣ ସହିତ ଦେଶ ପ୍ରତି କର୍ତ୍ତବ୍ୟବୋଧକୁ ପ୍ରତିଫଳିତ କରିଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ରାଜଭବନ ନ୍ୟୁ ଅଭିଷେକ ହଲ୍ରେ ନିଶାମୁକ୍ତ ଭାରତ ଅଭିଯାନ ଆଧାରିତ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର କମ୍ଭମ୍ ପାଟି କହିଛନ୍ତି, ଦେଶର ଶକ୍ତି ସୁସ୍ଥ ଶୃଙ୍ଖଳିତ ନାଗରିକଙ୍କଠାରେ ନିହିତ ରହିଥାଏ। ନିଶାମୁକ୍ତ ଭାରତ ଅଭିଯାନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ଉପରେ ରାଜ୍ୟପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନର 4ର୍ଥ ପର୍ଯ୍ୟାୟ ଜାରି ରହିଛି। ଗତ 1ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ। 2000 ଅଧିକ ସହରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ପେନ୍ସନ୍ଭୋଗୀଙ୍କ ପାଇଁ ଏକାଧିକ ଡିଜିଟାଲ୍ ମୋଡ୍ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି। ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। 16ଟି ସାଇବର ରଥ ନିୟମିତ ଭାବେ ବିଭିନ୍ନ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି। ବିଭିନ୍ନ ସ୍ଥାନରେ ରାଲି, କର୍ମଶାଳା, ଆଲୋଚନା ବୈଠକ ଏବଂ ସାଧାରଣ ସଭା ମାଧ୍ୟମରେ ସାଇବର ଠକେଇ ସୁରକ୍ଷିତ ରହିବା ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଐତିହାସିକ ବାଲିଯାତ୍ରା କଟକ 2025 ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଦ୍ଘାଟନ ପୂର୍ବରୁ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଶୃଙ୍ଖଳିତ ଭାବେ ବାଲିଯାତ୍ରାର ସମାପନ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ବୋଲି ପୁଲିସ୍ କମିଶନର କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପାଳନ ଅବସରରେ ଆସନ୍ତାକାଲି ସକାଳୁ ମହାନଦୀ କୂଳରେ ଆଳତୀ, କୀର୍ତ୍ତନ ସହ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶାଳପତ୍ରରେ ନିର୍ମିତ ଡଙ୍ଗା ଭସାଇବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓର୍ମାସର ବିଭିନ୍ନ ସ୍ୱେଚ୍ଛାସେବୀ ତଥା ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଶାଳପତ୍ରରେ 20,000 ଉର୍ଦ୍ଧ୍ୱ ଡଙ୍ଗା ପ୍ରସ୍ତୁତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ପଞ୍ଚକବ୍ରତ ପାଳନର ତୃତୀୟ ଦିବସରେ ଆଜି ଶ୍ରୀଜୀଉଙ୍କର ଲକ୍ଷ୍ମୀ ନୃସିଂହ ବା ଡାଳିକିଆ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବା ହେତୁ ଠାକୁରଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ। ଗତକାଲି ମଧ୍ୟରାତ୍ରିରେ ବଡ଼ସିଂହାର ବେଶ ପରେ ଗରୁଡ଼ ଉତ୍ଥାନ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି,
ସମସ୍ତଙ୍କର ସାମଗ୍ରିକ ଭାବରେ ଠିକ ଦର୍ଶନ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ। ନୀତିକାନ୍ତି ଠିକ ହିସାବରେ ସମାପନ ହେବ ଏବଂ ଯେଉଁମାନେ ସାତ ପାହାଚ ଦେଇକି ନାଟମଣ୍ଡପରେ ମଧ୍ୟ ଯାଉଛନ୍ତି ଲାଇନ୍ରେ, ସେମାନେ ଠିକ ହିସାବରେ ଦର୍ଶନ କରିକି ଫେରି ଆସୁଛନ୍ତି।
କଟକ ଆଠଗଡ଼ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ବିଳମ୍ବିତ ରାତିରେ ଗଜଭୋଗ ଏବଂ ତରଣ ଲାଗି ହୋଇଥିଲା। ବାବା ଧବଳେଶ୍ୱର ଶ୍ରଦ୍ଧାଳୁଙ୍କୁ ଆଜି ହରିହର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସର ପଞ୍ଚୁକ ତ୍ରୟୋଦଶୀ ତିଥିରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ଗତକାଲି ଦୁଇବିନ୍ଦ ବାନର ସିଂହାର ବେଶ ଅନୁଷ୍ଠିତ ହୋଇଯାଇଛି। ରତ୍ନ ସିଂହାସନ ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦ୍ୱାପର ଯୁଗରେ ଦୁଇବିନ୍ଦ ନାମକ ଏକ ବାନରର ଅତ୍ୟାଚାରରୁ ସାଧୁଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଭୁ ଶ୍ରୀ ବଳରାମ ମୁଷଳରେ ତାକୁ ବଦ୍ଧ କରିଥିଲେ ବୋଲି କଥିତ ଅଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ 8ଟି କ୍ଲଷ୍ଟରରୁ 210 ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନସ୍ଥ କଟରଛାପର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲୁକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ଏବଂ ଆଇନଜୀବୀ ଯୋଗଦେଇ ସାଇବର ସୁରକ୍ଷା, ପୋକ୍ସୋ ଆଇନ, ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି। ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଏ ମ୍ୟାଚ୍ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଫଲୋହନ୍ ହୋଇ ଓଡ଼ିଶାର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରହିଛି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ମ୍ୟାଚ୍ର ଗତକାଲି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦ୍ୱିତୀୟ ଇନିଂସ୍ରେ 2 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଛି। 8 ୱିକେଟ୍ ବାକି ଥାଇ ଓଡ଼ିଶା ଏବେ ମଧ୍ୟ 134 ରନ୍ ପଛରେ ରହିଛି। ଆନ୍ଧ୍ରପ୍ରଦେଶ ତା'ର ପ୍ରଥମ ଇନିଂସ୍ରେ 7 ୱିକେଟ୍ରେ 475 ରନ୍ ସଂଗ୍ରହ କରି ଇନିଂସ୍ ସମାପ୍ତି ଘୋଷଣା କରିଥିଲା। ଓଡ଼ିଶା ତା'ର ପ୍ରଥମ ଇନିଂସ୍ରେ ମାତ୍ର 151 ରନ୍ ସଂଗ୍ରହ କରି ଫଲୋହନ୍ର ସମ୍ମୁଖୀନ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।